ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁମ୍ବାଇରେ ଆଜି ତିନୋଟି ନୌସେନା ଜାହାଜକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ. ପ୍ରୟାଗରାଜର ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁଙ୍କୁ ସହାୟତା ପ୍ରଦାନ କରୁଛି ଭାସିନୀ ମୋବାଇଲ୍ ଆପ୍. ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀଠାରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି. ଦକ୍ଷିଣ ଆଫ୍ରିକା ପରିତ୍ୟକ୍ତ ସୁନାଖଣି ଦୁର୍ଘଟଣାରେ ଏପର୍ଯ୍ୟନ୍ତ 36 ଜଣଙ୍କର ମୃତ୍ୟୁ, ଜାରି ରହିଛି ଉଦ୍ଧାର କାର୍ଯ୍ୟ. ଏବଂ ଭାରତ ଆୟାର୍ଲାଣ୍ଡ ତିନିଟିକିଆ ମହିଳା ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ରାଜକୋଟ୍ଠାରେ ଖେଳାଯିବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ବାଇରେ ଦୁଇଟି ନୌସେନା ଜାହାଜ ଏବଂ ଗୋଟିଏ ବୁଡ଼ା ଜାହାଜକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ. ଭାରତୀୟ ନୌସେନାର ତିନୋଟି ଜାହାଜ ପ୍ରଥମଥର ପାଇଁ ଏକାସଙ୍ଗରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି. ପ୍ରତିରକ୍ଷା ଉତ୍ପାଦନ ଏବଂ ସାମୁଦ୍ରିକ ନିରାପତ୍ତା କ୍ଷେତ୍ରରେ ଏହି ଲଢୁଆ ଜାହାଜଗୁଡ଼ିକ ବିଶେଷ ସହାୟତା ପ୍ରଦାନ କରିବ. ଦୁଇଟି ଯାକ ଜାହାଜ ଆଇଏନ୍ଏସ୍ ସୁରଟ ଏବଂ ଆଇଏନ୍ଏସ୍ ନୀଳଗିରି ଓ ବୁଡ଼ାଜାହାଜ ଆଇଏନ୍ଏସ୍ ବାଘସିରିକୁ ନୌସେନା ଡକ୍ୟାର୍ଡରେ ରଖାଯାଇଛି. ଏହି ଜାହାଜଗୁଡ଼ିକରେ ମହିଳା ଅଧିକାରୀ ଏବଂ ନାବିକଙ୍କର ଏକ ବଡ଼ ଗ୍ରୁପ୍ କାର୍ଯ୍ୟକ୍ଷମ ରହିବ. ପ୍ରଧାନମନ୍ତ୍ରୀ ନବୀ ମୁମ୍ବାଇରେ ଆଜି ସନ୍ଧ୍ୟାରେ ଇସ୍କନ୍ ସଂସ୍ଥା ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ଶ୍ରୀ ରାଧା ମଦନମୋହନ ଜୀ ମନ୍ଦିରକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ସ୍ପେନ୍ ପ୍ରତିପକ୍ଷ ଜୋସେ ମାନୁଏଲ୍ ଆଲଭାରେସ୍ ବଦଳୁଥିବା ବିଶ୍ୱ ପାଇଁ ଷ୍ଟ୍ରାଟେଜିକ୍ ଆଲାଏନ୍ସ ଶୀର୍ଷକ ଅଧିବେଶନରେ ଅଂଶଗ୍ରହଣ କରିଥିଲେ. ସ୍ପେନ୍ର ମାଦ୍ରିଦ୍ସ୍ଥିତ ସ୍ପେନ୍ ଇଣ୍ଡିଆ କାଉନ୍ସିଲ୍ ଫାଉଣ୍ଡେସନ୍ଠାରେ ଏହି ଅଧିବେଶନ ଅନୁଷ୍ଠିତ ହୋଇଥିଲା. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ, ପ୍ରଶିକ୍ଷଣ ତଥା ଅନ୍ୟାନ୍ୟ କ୍ଷେତ୍ରରେ ସମ୍ପର୍କକୁ ସୁଦୃଢ଼ କରିବାରେ ଏଭଳି ଅଧିବେଶନ ବିଶେଷ ସହାୟକ ହୋଇଛି. ୟୁରୋପୀୟ ସଂଘ, ଭୂମଧ୍ୟ ସାଗର ଏବଂ ଲାଟିନ୍ ଆମେରିକା ସହିତ ଭାରତ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ସ୍ପେନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି. ଡକ୍ଟର ଜୟଶଙ୍କର ସ୍ପେନ୍ର ପ୍ରତିରକ୍ଷା ମନ୍ତ୍ରୀ ମାର୍ଗାରିଟା ରୋବଲ୍ସଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ. ପ୍ରତିରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ତଥା ଆଞ୍ଚଳିକ ଏବଂ ଉଭୟ ଦେଶର ସ୍ୱାର୍ଥ ସମ୍ଭଳିତ ବୈଷୟିକ ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା. ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭମେଳାରେ ଯୋଗ ଦେଉଥିବା ବିଭିନ୍ନ ଭାରତୀୟ ଭାଷାଭାଷୀ ଶ୍ରଦ୍ଧାଳୁଙ୍କ ସହାୟତା ଲାଗି ଭାସିନୀ ମୋବାଇଲ୍ ଆପ୍ର ପ୍ରଚଳନ କରାଯାଇଛି. ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଏହି ଆପ୍ ମାଧ୍ୟମରେ 11 ଭାଷାରେ ଶ୍ରଦ୍ଧାଳୁ ଭାଷାନ୍ତରଣ ସୁବିଧା ପାଇପାରୁଛନ୍ତି. ଶ୍ରଦ୍ଧାଳୁ ନିଜ ଭାଷା ବ୍ୟବହାର କରି ହଜିଯାଇଥିବା କିମ୍ବା ମିଳିଥିବା ଜିନିଷଗୁଡ଼ିକର ପଞ୍ଜୀକରଣ କରୁଛନ୍ତି. ସହଜ ଯୋଗାଯୋଗ ପାଇଁ ଆପ୍ ମାଧ୍ୟମରେ ରିଅଲ୍ ଟାଇମ୍ ଟେକ୍ସଟ୍ କିମ୍ବା ଭଏସ୍ ଅନୁବାଦ ସୁବିଧା ରହିଛି. ପ୍ରଶ୍ନ ଏବଂ କିଓସ୍କ ନାଭିଗେସନ୍ ପାଇଁ ବହୁଭାଷୀ ଚାଟ୍ର ମଧ୍ୟ ସୁବିଧା ଏଥିରେ ପ୍ରଦାନ କରାଯାଇଛି. ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତା ପରିଚାଳିତ ଏହି ଆପ୍ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ସହାୟତା ପ୍ରଦାନ କରୁଛି. ଉତ୍ତରପ୍ରଦେଶ ପୁଲିସ୍ର 112 ଜରୁରୀକାଳୀନ ହେଲ୍ପଲାଇନ୍ ୟୁନିଟ୍ ସହ ନିରବଚ୍ଛିନ୍ନ ଯୋଗାଯୋଗ ପାଇଁ ଶ୍ରଦ୍ଧାଳୁଙ୍କୁ ଏହି ଆପ୍ ଅତ୍ୟନ୍ତ ସହଯୋଗ ପ୍ରଦାନ କରୁଥିବା ଜଣାପଡ଼ିଛି. ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ସନମୁଗାରତ୍ନମ୍ ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି. ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦ ତାଙ୍କୁ ଗତ ରାତିରେ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ. ରାଷ୍ଟ୍ରପତି ଥର୍ମନ୍ଙ୍କ ସହ ମନ୍ତ୍ରୀ, ସାଂସଦ ଏବଂ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଏହି ଗସ୍ତରେ ଆସିଛନ୍ତି. ସିଙ୍ଗାପୁର ରାଷ୍ଟ୍ରପତି ଭାବେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ. ଗସ୍ତ ସମୟରେ ରାଷ୍ଟ୍ରପତି ଥର୍ମନ୍ ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଆଲୋଚନା କରିବେ. ତାଙ୍କ ସମ୍ମାନରେ ରାଷ୍ଟ୍ରପତି ମୁର୍ମୁ ଏକ ନୈଶ ଭୋଜିର ଆୟୋଜନ କରିବାର କାର୍ଯ୍ୟସୂଚୀ ରହିଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ରାଷ୍ଟ୍ରପତି ଥର୍ମନ୍ ସାକ୍ଷାତ ଆଲୋଚନା କରିବେ. ଆସନ୍ତା 17-18 ପର୍ଯ୍ୟନ୍ତ ରାଷ୍ଟ୍ରପତି ଥର୍ମନ୍ ଓଡ଼ିଶା ଗସ୍ତ କରିବେ. ବନ୍ଧୁତା, ବିଶ୍ୱାସ ଏବଂ ପାରସ୍କରିକ ସମ୍ମାନର ଦୀର୍ଘ ପରମ୍ପରା ଆଧାରରେ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ବ୍ୟାପକ ସହଯୋଗ ରହିଛି. ରାଷ୍ଟ୍ରପତି ଥର୍ମନ୍ଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି. ଭାରତ ସିଙ୍ଗାପୁର ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର 60ତମ ବାର୍ଷିକୀ ପାଳନର ଶୁଭାରମ୍ଭ ଅବସରରେ ରାଷ୍ଟ୍ରପତି ଥର୍ମନ୍ ଭାରତ ଗସ୍ତରେ ଆସିଥିବା ଜଣାପଡ଼ିଛି. ଛତିଶଗଡ଼ର ବିଳାସପୁରଠାରେ ଥିବା ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ 11ତମ ସମାବର୍ତ୍ତନ ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ ଆଜି ଯୋଗଦେବେ. ଅପରାହ୍ନରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରମେନ ଡେକା ଏବଂ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଯୋଗଦେବାର କାର୍ଯ୍ୟସୂଚୀ ରହିଛି. ଆକାଶବାଣୀରୁ। ଦକ୍ଷିଣ ଆଫ୍ରିକାର ପରିତ୍ୟକ୍ତ ସୁନାଖଣିରେ ନିଖୋଜ ଥିବା ବ୍ୟକ୍ତିଙ୍କ ଲାଗି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତ ଦୁଇଦିନ ମଧ୍ୟରେ ସୁନାଖଣିରୁ 36 ମୃତଦେହ ଉଦ୍ଧାର କରାଯାଇଛି। ତେବେ 82 ଜଣ ଲୋକଙ୍କୁ ଜୀବିତ ବାହାର କରାଯାଇଥିବା ସୂଚନା ମିଳିଛି। ଏବେ ମଧ୍ୟ ଶତାଧିକ ଲୋକ ଖଣି ମଧ୍ୟରେ ଅଟକି ରହିଥିବା ଆଶଙ୍କା କରାଯାଉଛି। ପ୍ରକୃତ ସଂଖ୍ୟା ନେଇ ସ୍ୱଷ୍ଟ ସୂଚନା ନଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପୁଲିସ୍ ସୂଚନା ଦେଇଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ବେଆଇନ ଖଣି ଖନନ, ଅନୁପ୍ରବେଶ ଏବଂ ଇମିଗ୍ରେସନ ଆଇନ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦକ୍ଷିଣ ଆଫ୍ରିକାରେ ବିନା ଲାଇସେନ୍ସରେ ବ୍ୟବସାୟିକ ଭାବେ ଖଣି ଶ୍ରମିକ ପରିତ୍ୟକ୍ତ ସ୍ଥାନରେ ବେଆଇନ ଖନନ କରୁଥିବାର ଅଭିଯୋଗ ରହିଛି। ଲଦାଖ କାର୍ଗିଲ୍ର 1 ଜାତୀୟ ରାଜପଥ କାଟପକାସି ସିକ୍ଲେଠାରେ ଏକ ସଡ଼କ ଦୁର୍ଘଟଣାରେ 5 ମୃତ୍ୟୁ ହୋଇଛି। ଅନ୍ୟ 2 ଏଥିରେ ଆହତ ହୋଇଛନ୍ତି। ଏକ ସ୍କର୍ପିଓ ଏବଂ ଟ୍ରିପର ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ହୋଇଛି। ଆହତଙ୍କୁ କାର୍ଗିଲ୍ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଲଦାଖ ପୁଲିସ୍, ଭାରତୀୟ ସେନା ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆଇନ ଏବଂ ବିଭିନ୍ନ ନିୟମକୁ ଅଧିକ ସୁଦୃଢ଼ କରିବାରେ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ଡିଜିଟାଲ୍ ପର୍ସନାଲ୍ ଡାଟା ପ୍ରୋଟେକ୍ସନ୍ ଡିପିଡିପି ନିୟମ 2025 ଚିଠା ପ୍ରସ୍ତାବ ଉପରେ ସରକାରୀ ଅଧିକାରୀ ଏବଂ ଶିଳ୍ପୋଦ୍ୟୋଗୀଙ୍କ ଏକ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହା କହିଛନ୍ତି। ଏହି ଅବସରରେ ଡିଜିଟାଲ୍ ବ୍ୟକ୍ତିଗତ ଡାଟା ସୁରକ୍ଷା ଢାଞ୍ଚା ପ୍ରତି ସରକାରଙ୍କ ଆଭିମୁଖ୍ୟ ଉପରେ ସେ ଆଲୋକପାତ କରିଥିଲେ। ଡିପିଡିପି ଆଇନ 2023 ଏବଂ ଚିଠା ପ୍ରସ୍ତାବ 2025 ଉପରେ ବିଚାର ବିମର୍ଶ କରିବାକୁ ଶ୍ରୀ ବୈଷ୍ଣବ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ସରକାରୀ ଅଧିକାରୀ, ଶିଳ୍ପୋଦ୍ୟୋଗୀ, ଆଇନ ବିଶେଷଜ୍ଞ ଏବଂ ନୀତି ନିର୍ଦ୍ଧାରକଙ୍କୁ ମିଶାଇ 200 ଅଧିକ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଭାରତ ଏବଂ ଆୟାର୍ଲାଣ୍ଡ ତିନିଟିକିଆ ମହିଳା ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଖେଳାଯିବ। ଗୁଜରାଟର ରାଜକୋଟଠାରେ ଏହି ମ୍ୟାଚ୍ ପୂର୍ବାହ୍ନ 11 ଆରମ୍ଭ ହେବ। ପ୍ରଥମ 2 ଯାକ ଦିନିକିଆ ଜିତି ଭାରତ ସିରିଜ୍ରେ 2-0 ଆଗୁଆ ରହିଛି। ପ୍ରଥମ ଦିନିକିଆକୁ ଭାରତ 6 ବିଜୟ ହାସଲ କରିବା ସହ ଦ୍ୱିତୀୟ ଦିନିକିଆରେ ଆୟାର୍ଲାଣ୍ଡକୁ 116 ରନ୍ରେ ପରାସ୍ତ କରିଥିଲା। ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗରେ ଗତକାଲିର ମ୍ୟାଚ୍ରେ ସ୍ରାଚି ରାହ ବେଙ୍ଗଲ ଟାଇଗର୍ସ ବିଜୟୀ ହୋଇଛି। ରାଞ୍ଚିର ଜୟପାଲ ସିଂ ହକି ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ବେଙ୍ଗଲ ଟାଇଗର୍ସ ଦିଲ୍ଲୀ ଏସ୍ଜି ପାଇପର୍ସକୁ 1-0 ଗୋଲ୍ରେ ପରାସ୍ତ କରିଛି। ପ୍ରତିଯୋଗିତାର ଏହି ପ୍ରଥମ ବିଜୟ ସହ ବେଙ୍ଗଲ ଟାଇଗର୍ସ 3 ହାସଲ କରିଛି। ଆଜି ଓଡ଼ିଶା ୱାରିୟର୍ସ ଏବଂ ସୁରମା ହକି କ୍ଲବ୍ ପରସ୍କରକୁ ଭେଟିବେ। ଅନ୍ୟପକ୍ଷରେ ପୁରୁଷ ବର୍ଗରେ ଗୋନାସିକା ଦଳ ଗତକାଲି ମ୍ୟାଚ୍ରେ ବିଜୟୀ ହୋଇଛି। ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଗୋନାସିକା ଦଳ ସୁରମା ହକି କ୍ଲବ୍କୁ 2-1 ଗୋଲ୍ରେ ପରାସ୍ତ କରିଛି। ଆଜି ୟୁପି ରୁଦ୍ରାସ ଏବଂ ବେଙ୍ଗଲ ଟାଇଗର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଆଜି ମହମ୍ମଦାନ ଏସ୍ସି ଏବଂ ଚେନ୍ନାଇଆନ୍ ଏଫ୍ସି ମଧ୍ୟରେ ମୁକାବିଲା ହେବ। କୋଲକାତାର କିଶୋର ଭାରତୀ କ୍ରୀଡ଼ାଙ୍ଗନରେ ଏହି ମ୍ୟାଚ୍ ଖେଳାଯିବ। ଆଇଏସ୍ଏଲ୍ ରାଙ୍କିଙ୍ଗ୍ ତାଲିକାରେ ମହମ୍ମଦାନ ଏସ୍ସି 10 ସହ 12 ସ୍ଥାନରେ ରହିଥିବା ବେଳେ ଚେନ୍ନାଇଆନ୍ ଏଫ୍ସି 16 ସହ 10 ସ୍ଥାନରେ ରହିଛି। ଖୋଖୋ ବିଶ୍ୱକପ୍ 2025 ପ୍ରତିଯୋଗିତାରେ ଗତକାଲିର ଖେଳରେ ଭାରତୀୟ ପୁରୁଷ ଏବଂ ମହିଳା ଦଳ ବିଜୟ ହାସଲ କରିଛନ୍ତି। ପୁରୁଷ ବର୍ଗରେ ଭାରତ ବ୍ରାଜିଲ୍ ବିପକ୍ଷରେ 64-34 ପଏଣ୍ଟରେ ବିଜୟ ହାସଲ କରିଛି। ମହିଳା ଦଳ ଦକ୍ଷିଣ କୋରିଆକୁ 175-18 ପଏଣ୍ଟରେ ପରାସ୍ତ କରିଛି। ଆଜି ପୁରୁଷ ବର୍ଗରେ ପେରୁ ବିପକ୍ଷରେ ଭାରତ ଖେଳିବ। ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ଆସନ୍ତା 2 ପର୍ଯ୍ୟନ୍ତ ବର୍ଷା କିମ୍ବା ତୁଷାରପାତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳରେ ଆଜି ବଜ୍ରପାତ ହେବାର ଆଶଙ୍କା ରହିଛି। ମୁମ୍ବାଇରେ ଆଜି 3 ନୌସେନା ଜାହାଜକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ। ପ୍ରୟାଗରାଜର ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁଙ୍କୁ ସହାୟତା ପ୍ରଦାନ କରୁଛି ଭାସିନୀ ମୋବାଇଲ୍ ଆପ୍। 5 ଭାରତ ଗସ୍ତରେ ଆସି ନୂଆଦିଲ୍ଲୀଠାରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି। ଦକ୍ଷିଣ ଆଫ୍ରିକା ପରିତ୍ୟକ୍ତ ସୁନାଖଣି ଦୁର୍ଘଟଣାରେ ଏପର୍ଯ୍ୟନ୍ତ 36 ଜଣଙ୍କର ମୃତ୍ୟୁ, ଜାରି ରହିଛି ଉଦ୍ଧାର କାର୍ଯ୍ୟ ଏବଂ ଭାରତ ଆୟାର୍ଲାଣ୍ଡ ତିନିଟିକିଆ ମହିଳା ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ରାଜକୋଟଠାରେ ଖେଳାଯିବ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।